ओम शांति। आज सकार महावाक्य 10 एप्रिल 2025 मधुर सन्तान मान निजर उन्नति पाई प्रतिदिन चली चलन चार्ट रख सारा दिन रे चलनी किपरि रहिला चेक कर मु यज्ञ प्रति ईमानदार सचोट हो रही। प्रश्न केउ पिलामन्नक प्रति बाबांकर बहु सम्मान रहिछि एवं तार चिन्ह कण। उत्तर जेउ पिलामन्ने बाबांक सहित सच्चा होइ रहिथान्ति यज्ञ प्रति सचोट अटन्ति किछि भी लुचान्ति नाही सेही संतानमन्नक प्रति बाबांकर बहु सम्मान रहिछि। सम्मान थिबा कारणरु स्नेह आदर करे सेमानंको आगको बढ़ाई थांते एवं सेवा करिबा पाइ मध्य पठाई दियंते। तेणु पिलामन्नंको सत सुनाई बापांक ठारु श्रीमत नेबार बुद्धि रहिबा आवश्यक। गीत मेहफिल में झल उठी समा ओम शांति। एबे एही गीत तो भूल अटे काहेकि ना परमात्मा तो समा अर्थात अग्नि शिखा नुहंते। वास्तवरे परमात्मा को समा कहा जाए नाही। भक्त मने एही परे अनेक नाम रखि देछंते न जानिबा कारणरु मध्य कहुछंते नेति नेति आमे किछि जानि नहु कारण नास्तिक अटंते तथापि जहा इच्छा हेउचे ताहा कहि देउछन्ते। ब्रह्म समा माटी गोडीरे मध्य परमात्मा अछन्ति बोली कहि देउछन्ते काहेकि ना भक्ति मार्गरे केही हेले भी बाबांको यथार्थ भावरे चिन्हि पारन्ति नाही। तेणु बाबांको निजे ही आसे निजर परिचय देबाकु पड़े। शास्त्र आदि केउथिरे मध्य बाबांकर परिचय नाही सेथिपाई सेमानंकु नास्तिक कहा जायथाए। एबे पिलामन्नंकु बाबा निजे ही असि निजर परिचय देउछन्ते। निजकु आत्मा निश्चय करी बाबांकु मने पकाइबा एथिरे बहुत बुद्धिर काम रहिछि। वर्तमान आत्मा पत्थर बुद्धि होइ जायछि एवं आत्मारे ही बुद्धि रहिछि। कर्मेन्द्रिय द्वारा जणा पड़िथाए आत्मार बुद्धि पारसना पत्थर अटे तेबे समस्त आधार आत्मा उपरे रहिछे। मनुष्य तो कही देउछंती आत्मा ही परमात्मा अटे। आत्मा तो निर्लिप्त अटे तेणु जहा चाहुच ताहा करि चल। मनुष्य होइ मध्य निजर पिता को ही जानि नाहंते। बाबा कहुछंती मायार बण समस्तंकर पतर बुद्धि करि देछि। आत्मा दिनकु दिन अधिकतम प्रधान होइ चलिछि। वर्तमान मायार शक्ति बहुत अधिक थिबारु केही सुधुरी पारु नाहंते। सेथिपाई पिलामन्नंकु बुझा जायछि रातिरे सोइबा पूर्वरु सारा दिनर हिसाब किताब बाहर कर कण कण करिछि मो देवता मनंक सदृश भोजन करिछि मर्यादा अनुसारे चलनी थिला ना निर्बोधक भली प्रत्येह निजर चाट न लेखिले तुमर उन्नति केबे हेले हेबो नै। बहुतंकु माया चपड़ा लगाइ देउछि लेखुछन्ति कि आजि मोर बुद्धि जग अमुक व्यक्तिंकर नाम रूपरे आकृष्ट हेला आजि एही पाप कर्म हेला कोटिकरे गोटे एही परे सत्य लेखिथान्ति। बाबा कहुछन्ति मु जेमिति एवं जेपरि अटे सेहिपरि मते बिल्कुल केही भी जानि नाहन्ति। निजको आत्मा भावे बाबांकु मने पकाओ तेबे जाए किछि हेले बुद्धिरे रहिबो। बाबा कहुछन्ति जदिओ भल भल संतान मने रहिछन्ति बहुत भल ज्ञान सुनाउछन्ति किन्तु जोग किछि हेले नाही। बाबांकर संपूर्ण परिचय मध्य तांको ठारे नाही। निजे बुझि पारु नाहन्ति सेथिपै काहाको बुझाइ पारु नाहन्ति। सारा दुनिया मनुष्य मात्र के रचयिता एवं रचना को बिल्कुल जानी नहंते अर्थात किछि जानी नहंते। एहा मध्य ड्रामा रे निधार्य रहिछि एभले पुणि भी हेबो 5000 वर्ष परे पुणि ए समय आसीबो एवं मते पुणि आसी बुझाइबा को पड़िबो। सारा विश्वर राजत्व नेबा किछि कम कथा नुए ସେଥିପାଇଁ ବହୁତ ମେହନତ କରିବାକୁ ହେବ। ମାୟା ଭଲ ରୂପେ ଆକ୍ରମଣ କରୁଛି, ବହୁତ ବଡ଼ ଯୁଦ୍ଧ ଚାଲୁଛି। ବକ୍ସିଂ ମୁଷ୍ଟିଯୁଦ୍ଧ ହେଉଛି ନା, ଯେଉଁମାନେ ବହୁତ ହୁସିଆର ହୋଇଥାନ୍ତି ସେମାନଙ୍କର ହିଁ ମାୟା ସହିତ ବକ୍ସିଂ ଚାଲିଥାଏ। ତଥାପି ବି ଜଣେ ଦୁଇ ଜଣଙ୍କୁ ବେହୋସ କରିଦେଉଛି ନା। କହୁଛନ୍ତି ବାବା ମାୟାର ବହୁତ ତୋଫାନ ଆସୁଛି, ଏପରି ସବୁ ହେଉଛି। ପୁଣି ବହୁତ କମ୍ ପିଲା ଅଛନ୍ତି ଯେଉଁମାନେ ସତ୍ୟ କଥା ଲେଖିଥାନ୍ତି, ବହୁତ ଅଛନ୍ତି ଯେଉଁମାନେ ଲୁଚାଉଛନ୍ତି। ବୁଝିପାରୁନାହାନ୍ତି ଯେ ମୋତେ କିପରି ବାବାଙ୍କୁ ସତ୍ୟ ଶୁଣାଇବାକୁ ହେବ, କେଉଁ ଶ୍ରୀମତ ନେବାକୁ ହେବ, ବର୍ଣ୍ଣନା କରିପାରୁନାହାନ୍ତି। ବାପା ଜାଣିଛନ୍ତି ମାୟା ବହୁତ ପ୍ରବଳ, ସତ୍ୟ କହିବାରେ ବହୁତ ଲଜ୍ଜା ଆସିଥାଏ, ତାଙ୍କ ଦ୍ୱାରା ଏପରି କର୍ମ ହୋଇଯାଇଥାଏ ଯାହାକି କହିବାକୁ ଲଜ୍ଜା ଲାଗିଥାଏ। ବାବା ତ ବହୁତ ରିଗାର୍ଡ ସମ୍ମାନ ଦେଇ ଆଗକୁ ବଢ଼ାଉଛନ୍ତି, ଇଏ ବହୁତ ଭଲ। ବାବାଙ୍କୁ ଅଲରାଉଣ୍ଡ ସବୁ ପ୍ରକାର ସେବା ପାଇଁ ପଠାଇଦେବି। ବାସ୍ ଦେହ ଅହଙ୍କାର ଆସିଗଲା, ମାୟାର ଚାପୁଡା ଖାଇଲେ ଏବଂ ତଳକୁ ଖସିଲେ। ବାବା ତ ଆଗକୁ ବଢ଼ାଇବା ପାଇଁ ମହିମା ଅର୍ଥାତ୍ ପ୍ରଶଂସା ମଧ୍ୟ କରୁଛନ୍ତି, ସ୍ନେହ ଦେଇ ଆଗକୁ ବଢ଼ାଉଛନ୍ତି। ତୁମେ ତ ବହୁତ ଭଲ, ସ୍ଥୂଳ ସେବା ମଧ୍ୟ ବହୁତ ଭଲ କରୁଛ, କିନ୍ତୁ ଯଥାର୍ଥ ଭାବରେ ବାବା ବତାଉଛନ୍ତି ଯେ ଲକ୍ଷ୍ୟ ବହୁତ ଉଚ୍ଚ ଅଟେ। ଦେହ ଏବଂ ଦେହର ସମ୍ବନ୍ଧକୁ ଛାଡ଼ି ନିଜକୁ ଅଶରୀର ଆତ୍ମା ଭାବିବା, ଏହି ପୁରୁଷାର୍ଥ କରିବା ହେଉଛି ବୁଦ୍ଧିର କାମ। ବର୍ତ୍ତମାନ ସମସ୍ତେ ପୁରୁଷାର୍ଥୀ ଅଟନ୍ତି, କେତେ ବଡ଼ ରାଜତ୍ୱର ସ୍ଥାପନା ହେଉଛି। ସମସ୍ତେ ବାବାଙ୍କର ସନ୍ତାନ ଅଟନ୍ତି, ବିଦ୍ୟାର୍ଥୀ ଅଟନ୍ତି ଏବଂ ଅନୁଗାମୀ ମଧ୍ୟ ଅଟନ୍ତି, ଇଏ ସାରା ଦୁନିଆର ପିତା ଅଟନ୍ତି। ସମସ୍ତେ ସେଇ ଜଣକୁ ହିଁ ଡାକୁଛନ୍ତି, ସେ ନିଜେ ଆସି ପିଲାମାନଙ୍କୁ ବୁଝାଉଛନ୍ତି, କିନ୍ତୁ ତାଙ୍କୁ ସେତିକି ସମ୍ମାନ ଦେଉନାହାନ୍ତି। ଦୁନିଆରେ ଯଦି କେହି ବଡ଼ ବଡ଼ ଲୋକ ଆସିଥାନ୍ତି ତେବେ କେତେ ସମ୍ମାନର ସହିତ ତାଙ୍କର ଦାୟିତ୍ୱ ନେଇଥାନ୍ତି, ସେମାନଙ୍କର କେତେ ଆକର୍ଷଣ ରହିଥାଏ। ବର୍ତ୍ତମାନ ତ ସମସ୍ତେ ପତିତ ହୋଇଯାଇଛନ୍ତି, କିନ୍ତୁ ନିଜକୁ ଏପରି ଭାବୁନାହାନ୍ତି। ମାୟା ବିଲକୁଲ ହିଁ ତୁଚ୍ଛ ବୁଦ୍ଧି କରିଦେଇଛି, କହିଦେଉଛନ୍ତି ସତ୍ୟଯୁଗର ଆୟୁଷ ଏତେ ଲମ୍ବା, ସେଥିପାଇଁ ବାପା କହୁଛନ୍ତି ସମସ୍ତେ ଶହେ ଶତକଡ଼ା ଅଜ୍ଞାନୀ ହୋଇଗଲେ ନା। ମନୁଷ୍ୟ ହୋଇକି କି କାମ ସବୁ କରୁଛନ୍ତି, 5000 ବର୍ଷର କଥାକୁ ଲକ୍ଷେ ଲକ୍ଷେ ବର୍ଷ କହିଦେଉଛନ୍ତି, ଏ କଥା ମଧ୍ୟ ବାପା ଆସି ବୁଝାଉଛନ୍ତି। 5000 ବର୍ଷ ପୂର୍ବରୁ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା, ଏମାନେ ଦୈବୀ ଗୁଣଧାରୀ ମନୁଷ୍ୟ ଥିଲେ, ସେଥିପାଇଁ ତାଙ୍କୁ ଦେବତା କୁହାଯାଉଥିଲା। ଆସୁରୀ ଗୁଣଧାରୀମାନଙ୍କୁ ଅସୁର କୁହାଯାଉଥିଲା। ଅସୁର ଏବଂ ଦେବତାମାନଙ୍କ ଭିତରେ ରାତି ଦିନର ଫରକ ରହିଛି, କେତେ ଲଢେଇ ଝଗଡ଼ା ଇତ୍ୟାଦି ହେଉଛି, ସେଥିପାଇଁ ଖୁବ ପ୍ରସ୍ତୁତି ଚାଲିଛି। ଏହି ଯଜ୍ଞରେ ସମଗ୍ର ଦୁନିଆ ସ୍ୱାହା ହେବାକୁ ଯାଉଛି, ଏଥିପାଇଁ ଏସବୁ ପ୍ରସ୍ତୁତି ଆବଶ୍ୟକ ନା। ଥରେ ବୋମା ତିଆରି ହୋଇଗଲା ତେବେ ଆଉ ବନ୍ଦ ହୋଇପାରିବ ନାହିଁ, ଅଳ୍ପ ସମୟ ଭିତରେ ସମସ୍ତଙ୍କ ପାଖରେ ଢେର ବୋମା ପ୍ରସ୍ତୁତ ହୋଇଯିବ, କାହିଁକି ନା ବିନାଶ ତ ଫଟାଫଟ ହେବା ଦରକାର ନା। ପୁଣି ଡାକ୍ତରଖାନା ଆଦି ରହିବ ନାହିଁ, କାହାକୁ ଜଣା ମଧ୍ୟ ପଡ଼ିବ ନାହିଁ, ଏହା କୌଣସି ମାଉସୀ ଘର କଥା ନୁହେଁ, ବିନାଶର ସାକ୍ଷାତକାର କରିବା କିଛି ସାଧାରଣ କଥା ନୁହେଁ। ସାରା ଦୁନିଆର ଅଗ୍ନିକାଣ୍ଡ ତୁମେ ଏହି ଆଖିରେ ଦେଖିବ, ସାକ୍ଷାତକାର ହୋଇଥାଏ, ଚାରିଆଡ଼େ କେବଳ ନିଆଁ ହିଁ ନିଆଁ, ସାରା ଦୁନିଆ ସମାପ୍ତ ହୋଇଯିବ। କେତେ ବଡ଼ ଦୁନିଆ, ଆକାଶରେ ତ ନିଆଁ ଲାଗିବ ନାହିଁ, ଏଇଠାରେ ଯାହା କିଛି ବି ଅଛି ସବୁର ବିନାଶ ହୋଇଯିବ। ସତ୍ୟଯୁଗ ଏବଂ କଳିଯୁଗ ମଧ୍ୟରେ ରାତି ଦିନର ଫରକ ରହିଛି, ଏଠାରେ କେତେ ସଂଖ୍ୟାରେ ମନୁଷ୍ୟ ଅଛନ୍ତି, ଜୀବଜନ୍ତୁ ଓ ସାମଗ୍ରୀମାନ ରହିଛି, ଏହା ମଧ୍ୟ ପିଲାମାନଙ୍କ ବୁଦ୍ଧିରେ ମୁସ୍କୁଲିରେ ଧାରଣ ହେଉଛି। ବିଚାର କର, ଏହା 5000 ବର୍ଷର କଥା। ଦେବୀ ଦେବତାମାନଙ୍କର ରାଜ୍ୟ ଥିଲା ନା, କେତେ ଅଳ୍ପ ମନୁଷ୍ୟ ଥିଲେ, ଏବେ କେତେ ମନୁଷ୍ୟ ଅଛନ୍ତି, ବର୍ତ୍ତମାନ ହେଉଛି କଳିଯୁଗ, ଏହାର ବିନାଶ ନିଶ୍ଚୟ ହେବ। ଏବେ ବାପା ଆତ୍ମାମାନଙ୍କୁ କହୁଛନ୍ତି, ମୋତେ ହିଁ ମନେ ପକାଅ, କିନ୍ତୁ ତାଙ୍କୁ ଭଲ ଭାବରେ ଜାଣି ମନେ ପକାଇବାକୁ ହେବ। ଏପରି ତ ବହୁତ ଲୋକ ଶିବ ଶିବ କହୁଛନ୍ତି, ଛୋଟ ପିଲାମାନେ ମଧ୍ୟ କହିଦେଉଛନ୍ତି, କିନ୍ତୁ ବୁଦ୍ଧିରେ ଜ୍ଞାନ କିଛି ନାହିଁ। ଅନୁଭବର ଆଧାରରେ କହୁନାହାନ୍ତି ଯେ ସେ ବିନ୍ଦୁ ଅଟନ୍ତି। ମୁଁ ମଧ୍ୟ ସେହିପରି ସୂକ୍ଷ୍ମ ବିନ୍ଦୁ ଅଟେ। ଏହିପରି ଜ୍ଞାନଯୁକ୍ତ ଭାବରେ ମନେ ପକାଇବାକୁ ହେବ। ପ୍ରଥମେ ତ ମୁଁ ହେଉଛି ଆତ୍ମା, ଏ କଥା ପକ୍କା କରି ପୁଣି ବାପାଙ୍କ ପରିଚୟକୁ ବୁଦ୍ଧିରେ ଭଲ ଭାବରେ ଧାରଣ କର। ଅନ୍ତର୍ମୁଖୀ ସନ୍ତାନମାନେ ହିଁ ଭଲ ଭାବରେ ବୁଝିପାରିବେ କି ମୁଁ ଆତ୍ମା ବିନ୍ଦୁ ଅଟେ। ମୋ ଆତ୍ମାକୁ ଏବେ ଜ୍ଞାନ ମିଳୁଛି ଯେ ମୋ ଠାରେ 84 ଜନ୍ମର ପାଠ କିପରି ଭରି ହୋଇ ରହିଛି, ପୁଣି କିପରି ଆତ୍ମା ସତ୍ୟ ପ୍ରଧାନ ହେଉଛି। ଏସବୁ କଥାକୁ ବହୁତ ଅନ୍ତର୍ମୁଖୀ ହୋଇ ବୁଝିବାକୁ ହେବ, ଏଥିରେ ହିଁ ସମୟ ଲାଗିଥାଏ। ପିଲାମାନେ ଜାଣିଛନ୍ତି, ଏହା ହେଉଛି ଆମର ଅନ୍ତିମ ଜନ୍ମ, ଏବେ ଆମେ ଘରକୁ ଯିବା। ସେଥିପାଇଁ ବୁଦ୍ଧିରେ ପକ୍କା ନିଶ୍ଚୟ ରହିବା ଉଚିତ ଯେ ମୁଁ ଆତ୍ମା ଅଟେ। ଶରୀରର ଅଭିମାନ କମ୍ ହେଲେ କଥାବାର୍ତ୍ତାରେ ପରିବର୍ତ୍ତନ ଆସିବ, ନଚେତ ଚଳଣୀ ବିଲକୁଲ ନିକୃଷ୍ଟ ହୋଇଯାଉଛି। କାହିଁକି ନା ଶରୀର ଠାରୁ ଅଲଗା ହେଉନାହାନ୍ତି, ଦେହ ଅଭିମାନରେ ଆସି କିଛି ନା କିଛି କହିଦେଉଛନ୍ତି। ଯଜ୍ଞ ପ୍ରତି ବହୁ ସଚ୍ଚୋଟ ରହିବା ଉଚିତ। ଏବେ ତ ବହୁତ ଅଲବେଲା ଖାମ ଖିଆଲ ହେଉଛନ୍ତି, ଖାଦ୍ୟ ପାନୀୟ ବାତାବରଣ କିଛି ହେଲେ ସୁଧୁରୁ ନାହିଁ, ସେଥିପାଇଁ ବହୁତ ସମୟ ଦରକାର। ତେବେ ଯୋଗ୍ୟ ସେବାଧାରୀ ସନ୍ତାନମାନଙ୍କୁ ହିଁ ବାପା ମାନେ ପକାଇଥାନ୍ତି ଏବଂ ପଦ ମଧ୍ୟ ସେଇମାନେ ପାଇଥାନ୍ତି। ଅଯଥାରେ ଏପରି ନିଜକୁ ଖୁସି କରିବା ଏହା ତ ଚଣା ଚୋବାଇବା ସହିତ ସମାନ ହୋଇଗଲା, ଏଥିରେ ବହୁତ ଅନ୍ତର୍ମୁଖତା ଆବଶ୍ୟକ, ବୁଝାଇବା ପାଇଁ ମଧ୍ୟ ଯୁକ୍ତି ଦରକାର। ପ୍ରଦର୍ଶନୀରେ କେହି ହେଲେ ଯଥାର୍ଥ ଭାବରେ ବୁଝାଉ ନାହାନ୍ତି, ସେବା ପାଇଁ ସେମାନେ କେବଳ କହିଦେଉଛନ୍ତି ଯେ ତୁମ କଥା ସବୁ ଠିକ। ଏଠାରେ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି, କେବଳ ନିଶ୍ଚୟ ରହିଛି ଯେ ଆମେ ବାବାଙ୍କର ସନ୍ତାନ ହୋଇଛୁ। ବାବାଙ୍କ ଠାରୁ ସ୍ୱର୍ଗର ବର୍ଷା ସମ୍ପତ୍ତି ମିଳୁଛି, ଆମର ଧନ୍ଦା ହେଲା ଆମକୁ ବାବାଙ୍କର ପୁରା ସେବା କରିବା ଦରକାର। ସାରା ଦିନ ବିଚାର ସାଗର ମନ୍ଥନ ଚାଲିଥିବ, ଏହି ବ୍ରହ୍ମା ବାବା ମଧ୍ୟ ବିଚାର ସାଗର ମନ୍ଥନ କରୁଥିବେ ନା, ନଚେତ ଇଏ ଉଚ୍ଚ ପଦ କିପରି ପାଇପାରିବେ। ପିଲାମାନଙ୍କୁ ଉଭୟ ବ୍ରହ୍ମା ବାବା ଓ ଶିବ ବାବା ଏକତ୍ର ବୁଝାଉଛନ୍ତି। ବ୍ରହ୍ମା ବାବାଙ୍କୁ 2 ଇଞ୍ଜିନ ମିଳିଛି, କାହିଁକି ନା ବହୁତ ଉଚ୍ଚକୁ ଚଢିବାର ଅଛି ନା, ଯେପରି ପାହାଡ଼ ଉପରକୁ ଚଢିବା ପାଇଁ ହେଲେ ଗାଡ଼ିରେ 2 ଇଞ୍ଜିନ ଲଗାଇଥାନ୍ତି, କେବେ କେବେ ଚାଲୁ ଚାଲୁ ଗାଡ଼ି ଛିଡ଼ା ହୋଇ ପୁଣି ତଳକୁ ଖସି ଆସେ। ଆମ ପିଲାମାନଙ୍କର ମଧ୍ୟ ଏହିପରି ଅବସ୍ଥା ହେଉଛି, ଚଢୁ ଚଢୁ ମେହନତ କରୁ କରୁ ଆଉ ଉଚ୍ଚକୁ ଚଢି ପାରୁ ନାହାନ୍ତି। ମାୟାର ଗ୍ରହଣ ବା ତୋଫାନ ଲାଗିବା ଦ୍ୱାରା ଏକଦମ ତଳକୁ ଖସିପଡି ଖଣ୍ଡ ଖଣ୍ଡ ହୋଇଯାଉଛନ୍ତି। ଟିକିଏ ସେବା କରିଲେ ଅହଙ୍କାର ଆସିଯାଇଥାଏ ଏବଂ ତଳକୁ ପଡି ଯାଇଥାନ୍ତି, ବୁଝୁନାହାନ୍ତି ଯେ ଇଏ ପିତା ଅଟନ୍ତି, ତା ସହ ପୁଣି ଧର୍ମରାଜ ମଧ୍ୟ ଅଟନ୍ତି। ଯଦି ଏପରି କିଛି କରିବୁ ତେବେ ଆମକୁ ବହୁ ଦଣ୍ଡ ଭୋଗିବାକୁ ପଡିବ, ଏହା ଅପେକ୍ଷା ବାହାରେ ରହିବା ବହୁତ ଭଲ। ବାବାଙ୍କର ହୋଇ ତାଙ୍କଠାରୁ ସମ୍ପତ୍ତି ନେବା ମାଉସୀ ଘର କଥା ନୁହେଁ, ବାବାଙ୍କର ହୋଇ ପୁଣି ଏପରି ଭୁଲ କର୍ମ କରୁଛନ୍ତି ଯାହାଦ୍ୱାରା ବାବାଙ୍କର ନାମ ବଦନାମ କରିଦେଉଛନ୍ତି, ଯାହାଫଳରେ ବହୁତ ବଡ ଆଘାତ ଲାଗୁଛି। ଉତ୍ତରାଧିକାରୀ ହେବା କୌଣସି ମାଉସୀ ଘର କଥା ନୁହେଁ, ପ୍ରଜାରେ ମଧ୍ୟ କେହି କେହି ଏତେ ଧନବାନ ହେଉଛନ୍ତି ସେ କଥା ନ କହିଲେ ଭଲ, ଅଜ୍ଞାନ କାଳରେ ମଧ୍ୟ କେହି କେହି ବହୁତ ଭଲ ପିଲା ଥାନ୍ତି, ତ ଆଉ କେହି ଆଉ କେମିତି ଥାନ୍ତି। ଅଯୋଗ୍ୟ ସନ୍ତାନଙ୍କୁ ତ କୁହାଯାଏ ସାମ୍ନାରୁ ହଟିଯାଅ, ଏଠାରେ ତ ଜଣେ 2 ସନ୍ତାନଙ୍କର କଥା ନୁହେଁ, ଏହି ମାୟା ମଧ୍ୟ ବହୁତ ଶକ୍ତିଶାଳୀ ଅଟେ। ଏଥିରେ ପିଲାମାନଙ୍କୁ ବହୁତ ଅନ୍ତର୍ମୁଖୀ ହେବାକୁ ପଡିବ, ତେବେ ଯାଇ ତୁମେ କାହାକୁ ବୁଝାଇ ପାରିବ। ତୁମ ଉପରେ ସମର୍ପଣ ହୋଇଯିବେ ଏବଂ ପୁଣି ବହୁତ ପଶ୍ଚାତ୍ତାପ ମଧ୍ୟ କରିବେ ଯେ ଆମେ ବାବାଙ୍କୁ ଏତେ ଗାଳି ଦେଇ ଆସିଛୁ। ଯେଉଁମାନେ ଭଗବାନଙ୍କୁ ସର୍ବବ୍ୟାପୀ କହୁଛନ୍ତି ଅଥବା ନିଜକୁ ଈଶ୍ୱର କହୁଛନ୍ତି ତାଙ୍କୁ କ'ଣ କମ୍ ଦଣ୍ଡ ମିଳିବ? ଏମିତି କ'ଣ ବିନା ଦଣ୍ଡରେ ଚାଲିଯିବେ? ସେମାନଙ୍କ ପାଇଁ ତ ଆହୁରି ବିପଦ ରହିଛି। ସମୟ ଆସିଲେ ବାବା ଏ ସମସ୍ତଙ୍କ ଠାରୁ ହିସାବ ନେବେ। ମହାବିନାଶ ସମୟରେ ସମସ୍ତଙ୍କର ହିସାବ କିତାବ ଯୁକ୍ତ ହୋଇଥାଏ ନା? ଏଥିରେ ବହୁତ ବିଶାଳ ବୁଦ୍ଧି ଦରକାର। ମନୁଷ୍ୟମାନଙ୍କୁ ଦେଖ କାହାକୁ କାହାକୁ ଶାନ୍ତିର ପୁରସ୍କାର ଦେଉଛନ୍ତି, ତେବେ ବାସ୍ତବରେ ଶାନ୍ତିର ସ୍ଥାପନକର୍ତ୍ତା ତ କେବଳ ଜଣେ ଅଟନ୍ତି ନା? ପିଲାମାନେ ଲେଖିବା ଉଚିତ, ଦୁନିଆରେ ପବିତ୍ରତା, ଶାନ୍ତି ଏବଂ ସମୃଦ୍ଧି ଭଗବାନଙ୍କର ଶ୍ରୀମଦ ଆଧାରରେ ସ୍ଥାପନ ହେଉଛି। ଶ୍ରୀମଦ ପ୍ରସିଦ୍ଧ ଅଟେ। ଶ୍ରୀମଦ ଭଗବତ ଗୀତାକୁ କେତେ ସମ୍ମାନ ଦେଉଛନ୍ତି। କେହି ଯଦି କାହାର ଶାସ୍ତ୍ର ଅଥବା ମନ୍ଦିରକୁ କିଛି କ୍ଷତି କରିଦେଉଛନ୍ତି, ତେବେ କେତେ ଲଢେଇ ଝଗଡ଼ା କରୁଛନ୍ତି। ଏବେ ତୁମେ ଜାଣୁଛ ଏଇ ସାରା ଦୁନିଆ ଜଳିପୋଡ଼ି ଭସ୍ମ ହୋଇଯିବ। ଏମାନେ ତ ମନ୍ଦିର ମସଜିଦ ଆଦିକୁ ଜଳାଇ ଚାଲିବେ। ଏସବୁ ହେବା ପୂର୍ବରୁ ଆମକୁ ପବିତ୍ର ହେବାକୁ ପଡ଼ିବ। ବର୍ତ୍ତମାନ ତୁମର କେବଳ ଏହି ଚିନ୍ତା ଲାଗି ରହିବା ଉଚିତ। ନିଜର ଘର ସଂସାରର ଦାୟିତ୍ୱ ମଧ୍ୟ ନେବାକୁ ହେବ। ଏଠାକୁ ତ ବହୁତ ସଂଖ୍ୟାରେ ଆସୁଛନ୍ତି, କିନ୍ତୁ ଏଠାରେ ଛେଳି ସଦୃଶ ତ କାହାକୁ ରଖାଯିବ ନାହିଁ ନା? କାହିଁକି ନା ଏହା ହେଉଛି ଅମୂଲ୍ୟ ଜୀବନ, ଏହାକୁ ତ ବହୁତ ଯତ୍ନରେ ରଖିବାକୁ ହେବ। ଛୋଟ ପିଲାମାନଙ୍କୁ ଏଠାକୁ ଆଣିବା ବନ୍ଦ କରିବାକୁ ହେବ। ଏତେ ପିଲାମାନଙ୍କର ଏତେ ଦାୟିତ୍ୱ କିଏ ନେବ? ପିଲାମାନଙ୍କୁ ଛୁଟି ମିଳିଲେ ଭାବୁଛନ୍ତି ଆଉ କୁଆଡେ ଯିବା? ଚାଲ ମଧୁବନ ବାବାଙ୍କ ପାଖକୁ ଯିବା। ତେବେ ତ ଏଠାରେ ଯେପରିକି ଧର୍ମଶାଳା ହୋଇଯିବ, ତେବେ ଏହାକୁ ବିଶ୍ୱବିଦ୍ୟାଳୟ କିପରି କୁହାଯିବ? ବାବା ଯାଞ୍ଚ କରୁଛନ୍ତି, ପୁଣି କେତେବେଳେ ଆଦେଶ ଦେଇଦେବେ। କେହି ପିଲାମାନଙ୍କୁ ଆଣନ୍ତୁ ନାହିଁ, ଏହି ବନ୍ଧନ ମଧ୍ୟ କମ୍ ହୋଇଯିବ। ମାତାମାନଙ୍କ ଉପରେ ଦୟ ଆସୁଛି। ପିଲାମାନେ ଏକଥା ମଧ୍ୟ ଜାଣିଛନ୍ତି ଯେ ଶିବାବା ତ ହେଉଛନ୍ତି ଗୁପ୍ତ, ଏହାଙ୍କ ବ୍ରହ୍ମା ବାବାଙ୍କ ପ୍ରତି ମଧ୍ୟ କାହାର କାହାର ସମ୍ମାନ ରହୁନାହିଁ। ଭାବୁଛନ୍ତି ଆମର ତ ଶିବାବାଙ୍କ ସହିତ ସମ୍ପର୍କ ରହିଛି। ଏତିକି ମଧ୍ୟ ବୁଝୁନାହାନ୍ତି ଯେ ଶିବାବା ତ ଏହାଙ୍କ ଦ୍ୱାରା ହିଁ ବୁଝାଉଛନ୍ତି ନା? ମାୟା ନାକରୁ ଧରି ଓଲଟା କାମ କରାଇ ଦେଉଛି, କାହାକୁ ଛାଡୁ ନାହିଁ। ରାଜଧାନୀରେ ତ ସବୁ ଦରକାର ନା? ଏସବୁର ସାକ୍ଷାତକାର ଶେଷ ସମୟର ହେବ, ଦଣ୍ଡର ମଧ୍ୟ ସାକ୍ଷାତକାର ହେବ। ପିଲାମାନଙ୍କ ପୂର୍ବରୁ ମଧ୍ୟ ଏସବୁ ସାକ୍ଷାତକାର ହୋଇଛି, ତଥାପି ବି କେହି କେହି ପାପ କରିବା ଛାଡୁ ନାହାନ୍ତି। କେତେକ ସନ୍ତାନ ତ ଯେପରି ଗଣ୍ଠି ପକାଇ ଦେଇଛନ୍ତି ଯେ ଆମେ ତୃତୀୟ ଶ୍ରେଣୀରେ ହିଁ ଆସିବୁ, ସେଥିପାଇଁ ପାପ କରିବା ଛାଡୁ ନାହାନ୍ତି। ଆହୁରି ଭଲ ଭାବରେ ନିଜ ପାଇଁ ଦଣ୍ଡ ଏକାଠି କରିଛନ୍ତି। ତେବେ ଏସବୁ କଥା ବୁଝାଇବାକୁ ତ ପଡୁଛି ନା? ଏପରି ଗଣ୍ଠି ପକାଉ ନାହଁ ଯେ ମୋତେ ତ ତୃତୀୟ ଶ୍ରେଣୀରେ ହିଁ ହେବାକୁ ହେବ। ବର୍ତ୍ତମାନ ଗଣ୍ଠି ପକାଉ ଅର୍ଥାତ୍ ଦୃଢ଼ ସଂକଳ୍ପ କର ଯେ ଆମକୁ ଏହିପରି ଲକ୍ଷ୍ମୀ ନାରାୟଣ ହେବାକୁ ପଡ଼ିବ। କେହି କେହି ତ ଭଲ ଭାବରେ ଗଣ୍ଠି ପକାଉଛନ୍ତି, ଚଟ୍ ଲେଖୁଛନ୍ତି ଯେ ଆଜି ଦିନରେ ମୁଁ କୌଣସି ଭୁଲ କାମ କରିନାହିଁ ତ। ଏହିପରି ଚାଟ୍ ମଧ୍ୟ ବହୁତ ରଖୁଥିଲେ, ସେମାନେ ଆଜି ନାହାନ୍ତି। ମାୟା ବହୁତଙ୍କୁ ହଇରାଣ କରିଦେଉଛି। ଅଧକଳ୍ପ ମୁଁ ସୁଖ ଦେଉଛି, ତେବେ ମାୟା ପୁଣି ଅଧକଳ୍ପ ଦୁଃଖ ଦେଉଛି। ଆଚ୍ଛା, ମିଠା ମିଠା ଶିଖିଲେ ତେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ଅନ୍ତର୍ମୁଖୀ ହୋଇ ଶରୀରର ଅଭିମାନରୁ ଉର୍ଦ୍ଧ୍ୱରେ ରହିବାର ଅଭ୍ୟାସ କରିବାକୁ ହେବ। ଖାଦ୍ୟ ପାନୀୟ ଚାଲିଚଳନୀକୁ ସୁଧାରିବାକୁ ପଡ଼ିବ। କେବଳ ନିଜକୁ ଖୁସି କରି ବେପରୁଆ ହେବା ଉଚିତ ନୁହେଁ। ନମ୍ବର ଦୁଇ, ତୁମମାନଙ୍କୁ ବହୁତ ଉଚ୍ଚକୁ ଚଢ଼ିବାକୁ ହେବ। ସେଥିପାଇଁ ବହୁତ ବହୁତ ସାବଧାନ ହୋଇ ଚାଲିବାକୁ ହେବ। ଯେକୌଣସି କର୍ମ ସାବଧାନତା ପୂର୍ବକ କରିବାକୁ ହେବ। କୌଣସି ପ୍ରକାରର ଅହଙ୍କାର କରିବାର ନାହିଁ। ଓଲଟା ସୋଲଟା କର୍ମ କରି ଦଣ୍ଡକୁ ଆହ୍ୱାନ କରିବାର ନାହିଁ। ପଣତରେ ଗଣ୍ଠି ବାନ୍ଧିବାକୁ ହେବ, ଅର୍ଥାତ୍ ଦୃଢ଼ ସଂକଳ୍ପ କରିବାକୁ ହେବ ଯେ ମୋତେ ଏହି ଲକ୍ଷ୍ମୀ ନାରାୟଣଙ୍କ ସଦୃଶ ହେବାକୁ ପଡ଼ିବ। ବରଦାନ ଆତ୍ମ ଅଭିମାନୀ ପଣିଆର ଶ୍ରେଷ୍ଠ ସ୍ଥିତି ଦ୍ୱାରା ବାତାବରଣକୁ ଆଧ୍ୟାତ୍ମିକ କରୁଥିବା ସହଜ ପୁରୁଷାର୍ଥୀ ହୁଅ। ନିଜର ଆତ୍ମ ଅଭିମାନୀ ସ୍ଥିତି ଦ୍ୱାରା ସେବା କେନ୍ଦ୍ରର ବାତାବରଣକୁ ଏଭଳି ଆଧ୍ୟାତ୍ମିକ କରିଦିଅ ଯାହାଦ୍ୱାରା ନିଜର ତଥା ସେଠାକୁ ଆସୁଥିବା ଆତ୍ମାମାନଙ୍କର ସହଜରେ ଉନ୍ନତି ହୋଇପାରିବ। କାହିଁକି ନା ଯେଉଁମାନେ ବି ବାହାରର ବାତାବରଣରୁ କ୍ଲାନ୍ତ ହୋଇ ସେଠାକୁ ଆସୁଛନ୍ତି ସେମାନଙ୍କୁ କିଛି ଅତିରିକ୍ତ ସହଯୋଗର ଆବଶ୍ୟକତା ଥାଏ। ସେଥିପାଇଁ ସେମାନଙ୍କୁ ଏକ ଆଧ୍ୟାତ୍ମିକ ବାତାବରଣର ସହଯୋଗ ଦିଅ। ନିଜେ ସହଜ ପୁରୁଷାର୍ଥୀ ହୁଅ ଏବଂ ଅନ୍ୟମାନଙ୍କୁ କର। ସେଠାକୁ ଆସୁଥିବା ପ୍ରତ୍ୟେକ ଆତ୍ମା ଅନୁଭବ କରନ୍ତୁ ଯେ ଏହି ସ୍ଥାନ ସହଜରେ ଉନ୍ନତି ପ୍ରାପ୍ତ କରିବାର ସ୍ଥାନ ଅଟେ। ସ୍ଲୋଗାନ ବରଦାନୀ ଆତ୍ମା ହୋଇ ସୁଭାବନା ଏବଂ ଶୁଭ କାମନାର ବରଦାନ ଦେଇଚାଲ। ଆଚ୍ଛା, ଓମ୍ ଶାନ୍ତି।